ମୋ ନାଁ ମିଲି ରୁପା, ଗ୍ରାମ ରାଇଖୋଲୁ, ପୋଷ୍ଟ ଜୁତୁପଡ଼ା, ଜିଲ୍ଲା କନ୍ଧମାଳ। ମୁଁ ପାଳଙ୍କଶାଗ ଡାଲମା କହିବାକୁ ଯାଉଛି। ପ୍ରଥମେ ପାଳଙ୍କଶାଗକୁ ଭଲ ଭାବରେ କାଟି ଚୁନା ଚୁନା କରି ଗୋଟେ ପାତ୍ରରେ ରଖି ଦିଅନ୍ତୁ। ସେଟାକୁ ଭଲ ଭାବରେ ଧୋଇ ଅଳ୍ପ ପାଣି ଦେଇ କଡ଼େଇରେ ଟିକେ ଟିକେ ସିଝେଇ ଦିଅନ୍ତୁ। ସେଟା ସିଝିଗଲେ କାଢି ରଖି ଦିଅନ୍ତୁ। ଆଉ ଗୋଟେ ଗ୍ୟାସ ଲଗେଇ ସେଥିରେ ପ୍ରେସର କୁକର ବସେଇ ହରଡ ଡାଲି ଗୋଟେ କପ ଭଲ ଭାବରେ ଧୋଇ ସିଝେଇ ହରଡ ଡାଲି ପକେଇ ଦିଅନ୍ତୁ। ପାଣି ବସେଇ ପକେଇ ଦିଅନ୍ତୁ। ସେଥିରେ କଟା ହେଇଥିବା ଆଳୁ, ଛୋଟ ଛୋଟ ଆଳୁ ସେଥିରେ ପକେଇ ଦିଅନ୍ତୁ। ତାପରେ ପିଆଜ, ଟମାଟୋ ପକେଇ, ବାଇଗଣ ପକେଇ, ହଳଦୀ ପକେଇ, ଲୁଣ ପକେଇ ସେଟା ଘୋଡ଼େଇ ଦିଅନ୍ତୁ। ଘୋଡ଼େଇ ଦେ ଗୋଟେ ହୁଇସିଲ ବାଜିଗଲେ ତାକୁ ହୁଇସିଲ କାଢି ସେଠି ପାଳଙ୍କ ଶାଗ ମିଶେଇ ଦିଅନ୍ତୁ। ମିଶିଗଲା ପରେ ଆଉ ଗୋଟେ କଡ଼େଇ ବସେଇ ସେଥିରେ ତେଲ, ଜିରା, ହିଙ୍ଗୁ ଆଉ ଗରମ ମସଲା ଆଉ ପିଆଜ, ଅଦା, ରସୁଣ, ଛୋଟ ଛୋଟ କଟା ହେଇଥିବା ଧନିଆ ପତ୍ର ପକେଇ ଘାଣ୍ଟି ଦିଅନ୍ତୁ। ସେ ଶୁଙ୍କ ଦେଇ ଫୁଟିଗଲା ପରେ କାଢି ଦିଅନ୍ତୁ। ଆମ ହୋଇଯିବ ଶାଗ ଡାଲମା।